ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଆଜି 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 88 ସଂସଦୀୟ ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟ ଆଜି ଭିଭିପାଟ୍ ସ୍ଲିପ୍ ଗଣତି ସମ୍ପର୍କିତ ମାମଲାର ରାୟ ପ୍ରକାଶ କରିବେ। ଭାରତୀୟ ହାଇକମିଶନଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଏନ୍ଆଇଏ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଆଇପିଏଲ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା। ଆଜି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର 88 ସଂସଦୀୟ ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏଥିରେ କେରଳର 20, କର୍ଣ୍ଣାଟକର 14, ରାଜସ୍ଥାନର 13, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର 8 ଲେଖାଏଁ, ମଧ୍ୟପ୍ରଦେଶର 6, ଆସାମ ଓ ବିହାରର 5 ଲେଖାଏଁ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର 3 ଲେଖାଏଁ ଏବଂ ମଣିପୁର, ତ୍ରିପୁରା ଓ ଜମ୍ମୁ କାଶ୍ମୀରର 1 ଲେଖାଏଁ ଆସନ ରହିଛି। ମଧ୍ୟପ୍ରଦେଶର ବେତୁଲ ଲୋକସଭା ଆସନରେ ବିଏସ୍ପି ପ୍ରାର୍ଥୀଙ୍କ ଦେହାନ୍ତ ପରେ ଏବେ ସେଠାରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବ। ଆଜି ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମ୍ରେ ସିଲ୍ ହେବ ସେମାନଙ୍କ ମଧ୍ୟରେ କେରଳର ୱାଇନାଡ଼ରୁ କଂଗ୍ରେସ ନେତା ରାହୁଲ ଗାନ୍ଧି, ତିରୁବନନ୍ତପୁରମ୍ରୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ତିରୁବନନ୍ତପୁରମ୍ରୁ କଂଗ୍ରେସ ନେତା ଶଶି ଥରୁର୍, ବେଙ୍ଗାଲୁରୁ ଦକ୍ଷିଣରୁ ତେଜସ୍ୱୀ ସୂର୍ଯ୍ୟ, ମଥୁରାରୁ ବିଜେପି ପ୍ରାର୍ଥୀ ହେମାମାଳିନୀ, ମିରଟରୁ ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲ, ମାଣ୍ଡ୍ୟାରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଓ ପୂର୍ଣ୍ଣିଆରୁ ପପୁ ଯାଦବ ପ୍ରମୁଖ ଅଛନ୍ତି। ଏହି ପର୍ଯ୍ୟାୟରେ ମଣିପୁର ଲୋକସଭା ନିର୍ବାଚନ ମଣ୍ଡଳୀର 4 ପ୍ରାର୍ଥୀଙ୍କ ସମେତ ମୋଟ 1202 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗ୍ରୀଷ୍ମ ଋତୁରେ ଭୋଟରଙ୍କ ସୁବିଧା ପାଇଁ ବିହାରର ବାଙ୍କା, ମାଧେପୁରା, ଖଗରିଆ ଓ ମୁଙ୍ଗେର ନିର୍ବାଚନ ମଣ୍ଡଳୀର ଅନେକ ମତଦାନ କେନ୍ଦ୍ରରେ ମତଦାନ ସମୟ ସନ୍ଧ୍ୟା 6 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମଣିପୁରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ 7 ଅପରାହ୍ନ 4 ପର୍ଯ୍ୟନ୍ତ 8 ଜିଲ୍ଲାର ବାହାର ମଣିପୁର ସଂସଦୀୟ କ୍ଷେତ୍ରର 13 ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି। 848 ମତଦାନ କେନ୍ଦ୍ରରେ ମୋଟ 484,939 ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏହି ମତଦାନ କେନ୍ଦ୍ର ମଧ୍ୟରୁ 202 ମତଦାନ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ମହିଳା ପୋଲିଂ କର୍ମଚାରୀ ପରିଚାଳନା କରୁଛନ୍ତି। ପଶ୍ଚିମବଙ୍ଗର ଦାର୍ଜିଲିଂ, ରାୟଗଞ୍ଜ ଓ ବାଲୁରଘଟ ଆସନରେ ମତଦାନ ହେଉଛି। ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ 12,983 ଜଣ ରାଜ୍ୟ ପୋଲିସ ବାହିନୀ ସହ ମୋଟ 272 କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ନିୟୋଜିତ କରାଯାଇଛି। ବୁଥ୍ରେ ଭୋଟରଙ୍କ ନିମନ୍ତେ ନିର୍ବାଚନ ଆୟୋଗ ଶୌଚାଳୟ, ପାନୀୟ ଜଳ ସୁବିଧା ସମେତ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିରେ ଦାର୍ଜିଲିଂରୁ 14 ଜଣ, ରାୟଗଞ୍ଜରୁ 20 ଜଣ ଓ ବାଲୁରଘାଟ ନିର୍ବାଚନ ମଣ୍ଡଳୀରୁ 13 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ଯେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅଧୀନରେ 98% ବୁଥ୍ ଗୁରୁତ୍ୱପୂର୍ଣ୍ଣ ରହିଛି। କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ 3 ବିଧାନସଭା ନିର୍ବାଚନ ମଣ୍ଡଳୀରେ କ୍ୱିକ୍ ରେସ୍ପନ୍ସ ଟିମ୍ର 270 କମ୍ପାନୀ ମୁତୟନ କରାଯାଇଛି। ତ୍ରିପୁରା ପୂର୍ବ ସଂସଦୀୟ କ୍ଷେତ୍ରରେ 13,96,000 ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ସବୁଠୁ ଆକର୍ଷଣୀୟ କଥା ହେଉଛି ଯେ ମିଜୋରାମରୁ ବିସ୍ଥାପିତ 16,000 ବ୍ରୁ ରିଆଙ୍ଗ ଭୋଟର ଅଛନ୍ତି ଏବଂ ମୁଖ୍ୟତଃ ଧଲାଇ ଉତ୍ତର ଏବଂ ଦକ୍ଷିଣ ତ୍ରିପୁରାର କିଛି ଜିଲ୍ଲାରେ ସେମାନେ ବସବାସ କରନ୍ତି। ପ୍ରବଳ ଗରମକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଧାଡ଼ିରେ ଛିଡ଼ା ହୋଇଥିବା ଭୋଟରଙ୍କ ପାଇଁ ଛାଇ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ସମସ୍ତ ଭୋଟରଙ୍କୁ ପାଣି ସୁବିଧା ଯୋଗାଇ ଦିଆଯାଉଛି। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ମତଦାନ କେନ୍ଦ୍ରଗୁଡ଼ିକରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସାମର 5 ଲୋକସଭା ଆସନ ପାଇଁ ଆଜି ସକାଳ 7 ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଅପରାହ୍ନ 5 ମତଦାନ ଶେଷ ହେବ। ଏଥିରେ 77,00,000 ଅଧିକ ଭୋଟର, 2 ମହିଳାଙ୍କ ସମେତ 61 ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ସମୁଦାୟ 9,133 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଆସାମରେ ପାଞ୍ଚଟି ଲୋକସଭା ଆସନ ରହିଛି, ସିଲଚର, କରିମଗଞ୍ଜ, ନଗାଓଁ, ଦିପୁ ଏବଂ ଦରାଙ୍ଗ ଉଡାଲଗୁଡ଼ି। ଗୁରୁତ୍ୱପୂର୍ଣ୍ଣ ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି। ନିର୍ବାଚନ କମିଶନଙ୍କ ସର୍ବନିମ୍ନ ନିଶ୍ଚିତ ସୁବିଧା ଅନୁଯାୟୀ ମତଦାନ କେନ୍ଦ୍ରଗୁଡ଼ିକରେ ବ୍ୟବସ୍ଥା କରାଯାଇଛି। ଭୋଟର ଭେରିଫାଏବୁଲ୍ ପେପର ଅଡିଟ୍ ଟ୍ରେଲ୍ ଭିଭିପାଟ୍ ସ୍ଲିପ୍ ସହ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଇଭିଏମ୍ରେ ରେକର୍ଡ ହୋଇଥିବା ଭୋଟ୍ର ଶତ ପ୍ରତିଶତ ଯାଞ୍ଚ ପାଇଁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ ଆଜି ରାୟ ଶୁଣାଇବେ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଇଦିନ ଧରି ବିସ୍ତୃତ ଶୁଣାଣି ଶେଷ କରିବା ପରେ ଏପ୍ରିଲ୍ 18 ତାରିଖରେ ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ର ଏକ ପିଟିସନ୍ ଉପରେ ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲାର ଶୁଣାଣି ଏପ୍ରିଲ୍ 18ରେ ଶେଷ ହୋଇଥିଲା ଏବଂ ଏପ୍ରିଲ୍ 24ରେ ରାୟ ପ୍ରକାଶ ପାଇବାକୁ ସଂରକ୍ଷିତ ରଖାଯାଇଥିଲା। ଏପ୍ରିଲ୍ 24ରେ ଅଦାଲତ ଏହାର ରାୟ ଉପରେ ରୋକ୍ ଲଗାଇଥିଲେ ଏବଂ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କୁ ଅଧିକ ସ୍ୱଷ୍ଟୀକରଣ ମାଗିଥିଲେ। ଶୁଣାଣି ସମୟରେ ଖଣ୍ଡପୀଠ ଇଭିଏମ୍ ଓ ଭିଭିପାଟ୍ର କାର୍ଯ୍ୟକଳାପ ଓ ଏହାର ସୁରକ୍ଷା ବୈଶିଷ୍ଟ୍ୟ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ପଚାରିଥିଲେ। ଗତ ଏପ୍ରିଲ୍ 24ରେ ସୁପ୍ରିମ୍କୋର୍ଟ ପୁଣି ଥରେ ନିର୍ବାଚନ କମିଶନଙ୍କୁ ସ୍ୱଷ୍ଟୀକରଣ ମାଗିଥିଲେ। କଣ୍ଟ୍ରୋଲ୍ ୟୁନିଟ୍ରେ ମାଇକ୍ରୋ କଣ୍ଟ୍ରୋଲର ଲଗାଯାଇଛି ନା ଭିଭିପାଟ୍ରେ ଲଗାଯାଇଛି ତାହା ସ୍ୱଷ୍ଟ କରିବାକୁ ଜଷ୍ଟିସ୍ ଖାନ୍ନା ନିର୍ବାଚନ କମିଶନଙ୍କୁ କହିଥିଲେ। ଆଜି ଏହି ମାମଲାରେ ଦୁଇଟି ରାୟ ରହିଛି, ଗୋଟିଏ ଜଷ୍ଟିସ୍ ଖାନ୍ନାଙ୍କ ଦ୍ୱାରା ଏବଂ ଅନ୍ୟଟି ଜଷ୍ଟିସ୍ ଦତ୍ତଙ୍କ ଦ୍ୱାରା। ଦୁଇ ବିଚାରପତି ଅଲଗା ଅଲଗା ଭାବେ ରାୟ ଶୁଣାଇବେ। ମହାରାଷ୍ଟ୍ରରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମୋଟ 447 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଶେଷ ଦିନ ସୁଦ୍ଧା 447 ଜଣ ପ୍ରାର୍ଥୀଙ୍କ ଦ୍ୱାରା 618 ଆବେଦନ ଦାଖଲ ହୋଇଛି। ଆଜି ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ୍ 29 ରହିଛି। ରାଜ୍ୟରେ ଲୋକସଭା ସାଧାରଣ ନିର୍ବାଚନ 2024ର ଚତୁର୍ଥ ପର୍ଯ୍ୟାୟ ମତଦାନ ମେ 13ରେ ଅନୁଷ୍ଠିତ ହେବ। ଗତବର୍ଷ ଲଣ୍ଡନରେ ଭାରତୀୟ ହାଇକମିଶନଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି ଏନ୍ଆଇଏ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏନ୍ଆଇଏ କହିଛି ଯେ ବ୍ରିଟେନ୍ର ହୁନ୍ସ୍ଲୋରେ ରହୁଥିବା ଇନ୍ଦ୍ରପାଲ ସିଂ ଗୌବା ନାମକ ଏହି ଅଭିଯୁକ୍ତ ଗତବର୍ଷ ମାର୍ଚ୍ଚ 22 ତାରିଖରେ ବିକ୍ଷୋଭ ସମୟରେ ବେଆଇନ କାର୍ଯ୍ୟକଳାପ କରିଥିଲା। ଏନ୍ଆଇଏ ତା'ର ତଦନ୍ତରେ ଜାଣିବାକୁ ପାଇଛି ଯେ ଏହି ଘଟଣାଗୁଡ଼ିକ ଭାରତୀୟ ଦୂତାବାସ ଏବଂ ଏହାର ଅଧିକାରୀମାନଙ୍କ ଉପରେ ଆକ୍ରମଣ କରିବାର ଏକ ବୃହତ ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲା। ଏହି ମାମଲାର ତଦନ୍ତ ଜାରି ରହିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଟିକସଦାତାଙ୍କ ପାଇଁ ଫର୍ମ 10A ଏବଂ ଫର୍ମ 10AB ଦାଖଲ କରିବାର ଶେଷ ତାରିଖକୁ ଜୁନ୍ 30 ପର୍ଯ୍ୟନ୍ତ ବୃଦ୍ଧି କରିଛି। ସିବିଡିଟି କହିଛି ଯଦି କୌଣସି ଟ୍ରଷ୍ଟ ବା ପାଣ୍ଠି 2022-23 ମୂଲ୍ୟାୟନ ବର୍ଷ ପାଇଁ ଫର୍ମ 10A ଦାଖଲ କରିବାରେ ବିଫଳ ହୋଇଛି ତେବେ ସେମାନେ ଫର୍ମ 10AC ଦାଖଲ କରି 2022-23 ମୂଲ୍ୟାୟନ ବର୍ଷ ପାଇଁ ପଞ୍ଜୀକରଣ ନିମନ୍ତେ ଆବେଦନ କରିବାକୁ ଏହି ସୁଯୋଗର ଲାଭ ପାଇପାରିବେ। ଭାରତୀୟ ଐତିହାସିକ ରେକର୍ଡ କମିଶନ ଆଇଏଚ୍ଆର୍ସି ନୂତନ ଲୋଗୋ ଏବଂ ଆଦର୍ଶ ବାକ୍ୟ ଗ୍ରହଣ କରିଛି। ଦିଲ୍ଲୀର ସୌର୍ଯ୍ୟ ପ୍ରତାପ ସିଂଙ୍କ ଦ୍ୱାରା ନିର୍ମିତ ଲୋଗୋ ଏବଂ ଆଦର୍ଶ ବାକ୍ୟର ଡିଜାଇନ୍ ଆଇଏଚ୍ଆର୍ସି ଦ୍ୱାରା ଚୟନ କରାଯାଇଛି। ଏଥିପାଇଁ ମାଇ ଗଭ୍ ପୋର୍ଟାଲ୍ ଜରିଆରେ 436 ଏଣ୍ଟ୍ରି ମିଳିଥିଲା। କୌଣସି ଅଭିଯୋଗ ଆଣିବା ପୂର୍ବରୁ ଇସ୍ତାହାର ପଢ଼ିବାକୁ କଂଗ୍ରେସ ବିଜେପିକୁ ଅନୁରୋଧ କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦାବି କରିଛନ୍ତି ଯେ କଂଗ୍ରେସ ଇସ୍ତାହାର ବିଷୟରେ ଭୁଲ୍ ସୂଚନା ଦିଆଯାଉଛି। ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯାଇଥିବା ଆଇପିଏଲ୍ କ୍ରିକେଟ୍ର ଗତ ସନ୍ଧ୍ୟାର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 35 ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଆଜି 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 88 ସଂସଦୀୟ ଆସନ ପାଇଁ ମତଦାନ ଆରମ୍ଭ। ସୁପ୍ରିମ୍କୋର୍ଟ ଆଜି ଭିଭିପାଟ୍ ସ୍ଲିପ୍ ଗଣତି ସମ୍ପର୍କିତ ମାମଲାର ରାୟ ପ୍ରକାଶ କରିବେ। ଭାରତୀୟ ହାଇକମିଶନଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଏନ୍ଆଇଏ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଆଇପିଏଲ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ସମ୍ବାଦ ଶେଷ ହେଲା।